ନମସ୍କାର ଶ୍ରୋତା ବନ୍ଧୁ, କିସ୍ତି ରାଗବାଣୀକୁ ଆପଣଙ୍କ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ମୋ ନାଁ ପ୍ରଭାସିନୀ ଜାନି, ରାୟପୁର ନେଡ଼ିସାହି ଘର, ଦୁତିପଡ଼ା ଦିପି, ଖଜୁରୀପଡ଼ା ବ୍ଲକ, କନ୍ଧମାଳ ଡିଷ୍ଟ୍ରିକ୍ଟ। ମୁଁ ଆଜି କହିବାକୁ ଯାଉଛି କଖାରୁରେ ପିଠା କେମିତି ତିଆରି ହୁଏ। କଖାରୁ ପ୍ରଥମେ ଆଣିବ, କଖାରୁକୁ ଚାଞ୍ଚି ଦେବ, ଗୋଟିଏ ପାତ୍ରରେ ରଖିବ, ତାପରେ ଗରମ ପାଣି ବସେଇବ ଚୁଲିରେ। ପାଣି ଗରମ ହେଲା ପରେ ସେ କଖାରୁକୁ ପକାଇଦେବ, ତାକୁ ଘୋଡ଼େଇ ଦେବ, କଖାରୁ ସିଝିଯିବ, ତାକୁ କାଢ଼ିଦେବ ଛାଣିକି। କଖାରୁ କାଢ଼ି ଦେଇକି ତାକୁ ଚକଟି ଦେବ ଭଲ ଭାବରେ, ଚିକଣକୁ ଚକଟି ଦେଇକି ରଖିଦେବ। ଗରମ ପାଣି ପୁଣି ଥରେ ବସେଇବ, ତାକୁ ଫୁଟିଗଲେ ଟିକେ ସ୍ୱାଦ ଅନୁସାରେ ଟିକେ ଲୁଣ ପକେଇବ। ସେଇ ଚକଟି ଥିବା କଖାରୁକୁ ତା ଦେହରେ ପକେଇ ଦେଇକି ତାପରେ କିଛି ଚାଉଳ ଚୁନା ପକେଇବ, ଆଉ ତାକୁ ଘାଣ୍ଟିକି ଜନ୍ତୁଣି ବନେଇବ, ତାକୁ କାଢ଼ିଦେବ ଗୋଟିଏ ଜାଗାରେ। କଡ଼େଇରେ ଟିକେ ତେଲ ଦେବ ତଳେ, ତାପରେ ସେ ଜନ୍ତୁଣିକୁ ସେଠି ଢାଳିଦେବ, ସାଇଜ କରିଦେଇକି ତା ଉପରେ ହଲି ପତ୍ର ଘୋଡ଼େଇ ଦେବ, ତା ଚୁଲିରୁ ନିଆଁ କାଢ଼ିକି ତା ଉପରେ ଘୋଡ଼େଇ ଦେବ, ବସେଇ ଦେବ 10-20 ମିନିଟ ପରେ ତାକୁ କାଢ଼ିବ। ସେ ସିଝି ଯାଇଥିବ, ତାକୁ ଥଣ୍ଡା ହେଇଗଲା ପରେ କାଟିକି ପିସ୍ ପିସ୍ କରି ଖାଇବ। ହେଇଗଲା କଖାରୁ ପିଠା।